श्री गौरदास श्री सुखी कमल राम श्री जगन्नाथ वर्ग सुधरमारण श्री श्री राधा कृष्ण श्री श्री लक्ष्मण सिंह श्री श्री सीताराम हनुमान गुंडोपाल गुंडन करी श्री लिस्कृष्णता श्रीमान शंकरपाद महाराज ने पाद पद्मन करी श्री गुरुदेव श्री श्रीमान भक्त सिद्धांत स्वामी महाराज ने पाद पद्मन करी समस्त साधुगुरु वैष्णव तथा पुस्त वैष्णव सदन मातृवृंदन करी आज आम महा आमर हनुमान महाराज विषय कथा कह आज दैवक्रमे हनुमान आविर्भाव दिवस पड़ जा संक्रांति आम जो धारावाहिक भाव भागवत कथा कह आज मतलब कथा पड़ी पंचम स्कंद उन्नीस अध्याय तेणु आम जो चिंता कर हनुमान विषय कहवापी आम कह भावी केव ठीक ही ना कि हनुमान कृपा आविर्भाव दिवस कृपा प्रार्थना करवा कृपार विषय किसी वर्णना करवा विषय श्लोक स्तुति गोटे रही अतुलित बलधाम ऐम शैलाव देहम धनुजवन कुशान ज्ञानीनाम अग्रगण्यम सकल गुण निधान वनराणाम अधीशम रघुपति प्रिय भक्तम भात जातम नमामि अतुलित बल धाम बल ये भौतिक बल नुह चित बल मैं कथा अच्छी नायमात्मा बल ही नहीं लभ्य जो मान बल ना से भगवान जापर ना निजी जापर ना तेणु ये बल रही चित बल रही भौतिक बल रही चित बल रही हेम शैलाव देहम मान सुवर्ण वर्ण शैल भाई विराट शरीर रही देहम धनुजन कुशान धनु दैत्य मान जो वन रही से कौन दग्धीभूत करदे कुशान ज्ञानी नाम अग्रगण्यम जो मर बे बल थाए ज्ञान कम थाए जो मन बेस ज्ञान थाए बल कम थाए शारीरिक बल ये मानसिक बल ये जो ज्ञानटा हो बुद्धि किंतु ये दुईटा जाक बल रही श्रेष्ठ रही सकल गुण निधान आज आम कौली गत काली मैंने भगवान भक्त मैंने सब गुण से सब गुण आगे पहुँचव एवं बानराणाम अधिशम बानर किम पुरुष वर्ष रही उन्नीस अध्याय वर्णना करुले भूगोल इलावृत वर्ष रही जो जम्बुद्वीपर मझे कि इलावृत वर्ष रही तार दक्षिण को रही हरिवर्ष तार दक्षिण को रहा किम पुरुष वर्ष ता तेणु दक्षिण को रहा भारत वर्ष रहीचे तेणु किम पुरुष वर्ष बानराणाम अधिशम तक मुख्य सी किम पुरुष वर्ष एवं रघुपति प्रिय भक्तम रघुपति रघुवंश रघुपति अत्यंत प्रिय भगवान कहले हनुमान को कहले लक्ष्मण जी मोर प्रिय नुहत तुम्हें आहरी दुई गुण अधिक प्रिय कथ आस रघुपति प्रिय भक्तम बात जात नमामि पवन पुत्र हनुमान की जय बात जात भात पवन पुत्र से पवन पुत्र हनुमान तेणु ये जो रही हनुमान ये त्रेता युग द्वापर युग भीम भीम हो पवनदेव पुत्र एवं कलियुग आसिले आम माधवाचार्य आम जो संप्रदाय आसवाचार्य से होती वायुदेव अवतार पवन पुत्र अवतार भी कह जाए तेणु जय श्री सीताराम हनुमान जी की से हनुमान जी से महाभागवत भागवत श्रवण कर महाभागवत सी होती आम जो भक्तिर नौटी अंग रही सी हूँ दास्य कपिपति दास्य कपिपति श्रवण से हूँ परीक्षित अभवस बयासखी कीर्तन बयासखी सुखदेव गोस्वामी कीर्तन तापर आसला स्मरण प्रभात स्मरण तापर आसला अर्चन श्रवण कीर्तन विष्णु स्मरण अर्चन पाद सेवन तापर आद सेवन हो लक्ष्मीदेवी मुझे सब बुझीपी मोर ये नाँ मन पड़नी मुझे कौन आ गए कौन रहा आ गए कौन रहा नवधा बिक्रे श्रवण कीर्तन विष्णु स्मरण ଆଉ ଆତ୍ମ ବନ୍ଧନ ସଖ୍ୟ ଆତ୍ମନିର୍ଭର ଆଠ ହେଇଯାଏ ଆଉ ଗୋଟେ କେଉଁଠି ରହିଲା ମୁଁ ଜାଣିପାରୁନାହିଁ, ମୁଁ ମୋ ନିଜକୁ ଛାଡ଼ିକି ଆଉ ସବୁ କରୁଛି ପାଦ ସେବନ। ଏ ହେଉଛି ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀ ସବୁବେଳେ ପାଦ ସେବନ କରୁଛନ୍ତି। ତେଣୁ ଏ ଯେଉଁ ନଅଟି ଅଙ୍ଗ ରହିଛି, ନଅଟି ଅଙ୍ଗରେ ଜଣେ ଜଣେ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି। କପିପତି ହେଉଛନ୍ତି ଦାସୀ, କପିମାନଙ୍କର ମୁଖ୍ୟ ସେ କପିପତି। ତାଙ୍କର ବିଷୟରେ ଅନେକ ସ୍ଥାନରେ ବହୁତ କଥା ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ରାମାୟଣରେ ଆଉ ଆମର ଭାଗବତମରେ ଏବଂ ଆମର ଗୋସ୍ୱାମୀ ତୁଳସୀଦାସର ରାମଚରିତ ମାନସରେ ଯାହା ସବୁ ଅଛି ଆମେ କିଛି କିଛି ବର୍ଣ୍ଣନା କରିବା ତାଙ୍କ ବିଷୟରେ। ତେଣୁ ଏ କୁହାଯାଉଛି ଆମେ ହନୁମାନ ବିଷୟରେ ଶ୍ରବଣ କରିଥିଲେ ରାମଜୀଙ୍କର ଲୀଳାରେ, ଯେତେବେଳେ ଭଗବାନ ଆସିଥିଲେ କିଷ୍କିନ୍ଧା କାଣ୍ଡରେ ରାମ ଲକ୍ଷ୍ମଣ ଦୁଇ ଭାଇ ଆସୁଛନ୍ତି ସୀତାଙ୍କର ଅନ୍ୱେଷଣରେ। ସେହି ସମୟରେ ଯେଉଁ ଋଷ୍ୟମୁଖ ପର୍ବତ ଉପରେ ବସିଥିଲେ ଏମାନେ ସବୁ ବାନରମାନେ ସୁଗ୍ରୀବ ଇତ୍ୟାଦି, ହନୁମାନ ଗୋଟେ ବ୍ରାହ୍ମଣ ବେଶରେ ଯାଇ ତାଙ୍କ ସହିତ କଥା ହୋଇଥିଲେ, ତାଙ୍କ ସହିତ ପ୍ରଭୁଙ୍କୁ ଚିହ୍ନିଲେ ସିଏ, ଏସବୁ କଥା ଅଛି। କିନ୍ତୁ ତାଙ୍କର ଆବିର୍ଭାବ କଥା ଆମେ କହିବା ଯେତେବେଳେ ଆସିବ ତାଙ୍କ କଥା ଆବିର୍ଭାବ କଥା। ତେଣୁ ଏଇଠି ଆମେ କଥାକୁ ବିଶ୍ରାମ ଦେଇଥିଲେ ରାମଜୀଙ୍କ କଥାକୁ କିଷ୍କିନ୍ଧା କାଣ୍ଡରେ। ତେଣୁ ସେ ଯେଉଁ ସବୁ ଯାଇଛନ୍ତି ବାନରମାନେ ସବୁ ଯାଇଛନ୍ତି ସୀତାଙ୍କ ଅନ୍ୱେଷଣରେ, କିଏ କୁଆଡ଼େ ସବୁ ଯାଉଛନ୍ତି। ତେଣୁ ହନୁମାନ ଯେତେବେଳେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ତାଙ୍କୁ ଗୋଟେ ମୁଦି ପ୍ରଦାନ କଲେ, ମୁଦି ପ୍ରଦାନ କରିଛନ୍ତି, ଏଇଟା ବର୍ଣ୍ଣନା କରାଯାଇଛି। ଆଚ୍ଛା ଏଇ ଯେଉଁ ଲୀଳାଟି ହେଉଛି ମହାପ୍ରଭୁଙ୍କ ଲୀଳା, ହନୁମାନ ଯେଉଁ ଆସିବେ ଏଇଟାର ଆଉ ଗୋଟେ ରହିଛି ଇତିହାସ ରହିଛି, ଯେ ଥରେ ନାରଦ ମୁନି ସେ କହିଲେ ସେ ମାୟାକୁ ଜିତିଗଲେ ବୋଲି ତାଙ୍କ ଭାବନା ହେଲା। ମାୟାର ପ୍ରଲୋଭନ ଯେଉଁ ରହିଛି, ମାୟାର ପ୍ରଲୋଭନକୁ ସେ ଦୂର ଜିତିଗଲେ, ସେଥିପାଇଁ ତାଙ୍କର ଆସି ଭଗବାନ କହିବା ପାଇଁ ଆସିଲେ। ତେଣୁ ଭଗବାନଙ୍କୁ କହିବା ପାଇଁ ଆସିଲା ଭିତରେ କ'ଣ ହେଇଛି, ମାୟାକୁ କିଏ ଜିତିଯିବ, ଭଗବତୀକୁ ଭଗବାନ କହିଲେ ମୋର ମାୟା ଦୂରତ ଏହା, ମୋର ମାୟାକୁ କେହି ପାର ହୋଇପାରିବେ ନାହିଁ। ତେଣୁ ଯେଉଁ ସିଏ ଗଲେ ଯେଉଁ କହିବା ପାଇଁ ଯେ ମୁଁ ମାୟାକୁ ପାର ହୋଇଗଲି, ସେ ଭିତରେ ମାୟାରେ ପଡ଼ିଗଲେ, ମାୟାରେ ବାହା ହୋଇଗଲେ, କ'ଣ ହେଇଛି ଭଗବାନଙ୍କ ବ୍ୟବସ୍ଥାରେ ଗୋଟେ ସୁନ୍ଦରୀ ସ୍ତ୍ରୀ, ସୁନ୍ଦରୀ ଝିଅ, ସ୍ତ୍ରୀ ନୁହଁ ସୁନ୍ଦରୀ ଝିଅ କିଶୋରୀ ଜଣେ ରହିଛି, ବିରାଟ ବଢ଼ିଆ ସୁନ୍ଦର ରାଜ୍ୟ ହୋଇଛି, ସବୁ ଦେଖିକରି ସେ ଝିଅକୁ ଦେଖିକି ସେ ମୋ ହୋଇଗଲେ। ଆଚ୍ଛା ସେ ଯେଉଁ ଦେଖିଲେ ସେ ଝିଅକୁ ଦେଖିକି ଶୈଳନିଧି ରାଜାଙ୍କର ଝିଅକୁ ଦେଖିକରି ସେ ମୋହ ହୋଇଗଲେ। ସେ ଯେଉଁ ଭାବୁଥିଲେ ଯିବା ପାଇଁକିରି ଭଗବାନ କହିବେ ଯେ ମୁଁ ମାୟାକୁ ଜୟ କରିଗଲି, ମାୟାକୁ ଜୟ କ'ଣ କରିବ, ସେ ମାୟାର ଅଧୀନରେ ହୋଇଗଲେ। ସେ ସୁନ୍ଦରୀ ଝିଅକୁ ଦେଖି ତାଙ୍କ ପ୍ରତି ତାଙ୍କର ଆକର୍ଷଣ ଆସିଗଲା। ତେଣୁ ଯାଇଛନ୍ତି ତ ଯିବେ ବୈକୁଣ୍ଠକୁ ଯିବେ, ଭଗବାନଙ୍କୁ ସବୁ କହିଲେ ପ୍ରଭୁ ଆଉ ମୋର ଗୋଟିଏ ଦରକାର ଥିଲା, ଗୋଟେ ଇଏ ଗୋଟେ କ'ଣ ମୋର ଗୋଟେ ଆବଶ୍ୟକତା ଥିଲା, ଆଉ ମୋର ଗୋଟେ ଇଚ୍ଛା ରହିଛି, ପ୍ରୟୋଜନ ଅଛି, ଆପଣ ଟିକିଏ ପୂରଣ କରିବେ କି ନା କ'ଣ। ମୁଁ ଗୋଟେ ଚାହୁଁଥିଲି ଆପଣଙ୍କ ଭଳି ଗୋଟେ ସୁନ୍ଦର ଶରୀର ପ୍ରାପ୍ତ ହେବା ପାଇଁ, ସୁନ୍ଦର ମୁଖ ପ୍ରାପ୍ତ ହେବା ପାଇଁ। ଆଉ ଠିକ୍ ଅଛି ଯାଅ, ହରିଙ୍କ ଭଳି ହରି, ସିଏ ଭଗବାନ ଅଛନ୍ତି ହରି। ତେଣୁ ସିଏ ସୁନ୍ଦର ମୁଖ ନେଇକି କ'ଣ କଲେ ନା, ଏ ଯେଉଁ ଆସିଲା ବେଳକୁ ସେଇଠି ସ୍ୱୟଂବର ହେଉଥିଲା, ସେ ଝିଅର ସ୍ୱୟଂବର ହେଉଥିଲା। ଇଏ ଭାବିଲେ ମୁଁ ତ ହରିଙ୍କର ମୁଖ ଆଣିଛି, ହରି ତ ସବୁଠୁ ମନୋହର ରୂପ, ତେଣୁ ଇଏ ଝିଅ କନ୍ୟା ମୋତେ ବିବାହ କରିବ, ଏଇଭଳି ଭାବରେ ଭାବିକରି ସେ ଯୁଆଡ଼େ ଯାଉଛନ୍ତି ପ୍ରଣାଳ ଧରି ତାଙ୍କ ପଛକୁ ତାଙ୍କ ଆଗକୁ ଯାଇ ମୁଁ ଦେଖେଇ ଦେଉଛନ୍ତି। ସିଏ ଭାବୁଛନ୍ତି କ'ଣ ମୋତେ ଭୁଲିଗଲି, ମୋତେ ଦେଖିପାରିଲେନି କି, ଆଡ଼େ ହେଇଗଲା କି। ତେଣୁ ସିଏ ଯୁଆଡ଼େ ଯାଉଛନ୍ତି ଧ୍ୟାନ ଦେଇକି ତାଙ୍କ ଆଗକୁ ପଳେଇ ଯାଉଛନ୍ତି, ସିଏ ମୁହଁ ବୁଲେଇ ଦେଉଛନ୍ତି, ପୁଣି ଯୁଆଡ଼େ ଯାଉଛନ୍ତି ସିଏ ତାଙ୍କ ଏମିତି ହେଇକି ସବୁ ହନୁମାନ ପୁରା ହସିଲେ, ଅନ୍ୟ ସ୍ତ୍ରୀ ଲୋକମାନେ ସବୁ ସବୁ ପୁରା ହସିଲେ ଦେଖିକିରି, ତାଙ୍କର ସଖୀମାନେ କିଏ କ'ଣ ସବୁ ହସୁଛନ୍ତି, ମୋ ମୁହଁକୁ ଦେଖି କ'ଣ ହସୁ, କ'ଣ ମୋର କିଛି ଅସୁବିଧା କିଛି ଅଛି କି। ଦେଖିଲା ବେଳକୁ ମର୍କଟ ରୂପ ଗୋଟେ ଦେଇଛନ୍ତି ଭଗବାନ, କିଛି ମାଗୁନଥିଲେ, ନ ଧନଙ୍ଗ ନ ଧନଙ୍ଗ ନ ସୁନ୍ଦରୀ କବିତା କିଛି ମାଗୁନଥିଲେ, କିନ୍ତୁ ମାଗିଦେଲେ ଗୋଟେ ରୂପ ଦେଇଦେଲେ, ମର୍କଟ ରୂପ ଦେଇଦେଲେ ଭଗବାନ ହରି। ତେଣୁ ତାଙ୍କ ଉପରେ କ୍ରୋଧ ପ୍ରକାଶ କରି ଅଭିଶାପ ଦେଇଦେଲେ, କହିଲେ ମୋତେ ଯେଉଁ ମର୍କଟ ରୂପ ଦେଲ, ମୋର ସ୍ତ୍ରୀକୁ ତୁମେ ହରଣ କଲ, ତମେ ସେଇ ତମ ସ୍ତ୍ରୀ ବିଳା ତମର ବିଚ୍ଛେଦରେ ତମେ କ୍ରନ୍ଦନ କରିବ, ଆଉ ସେଇ ମର୍କଟମାନଙ୍କର ସାହାଯ୍ୟ ନେଇକରି ତମେ ତମର ସ୍ତ୍ରୀକୁ ପୁଣି ପାଇବ, ଏଇଭଳି ଭାବରେ ଅଭିଶାପ ଦେଇଦେଇଥିଲି, ଗୋଟେ ଘଟଣା ଅଛି। ଯାହା ହଉ ଭଗବାନ ରାମଚନ୍ଦ୍ରଙ୍କର ଲୀଳା ତ୍ରେତା ଯୁଗରେ ହେଇଥିଲା, ଯୋଗ 800,000 ବର୍ଷ ତଳର ଘଟଣା। ତେଣୁ ଇଏ ଆମ ଭଗବାନ ରାମଚନ୍ଦ୍ର ବିଷୟରେ କିଛି କଥା କହିଥିଲେ। ସାତକାଣ୍ଡ ରାମାୟଣ ରହିଛି, 25,000 ଶ୍ଳୋକ ରହିଛନ୍ତି ବାଲ୍ମୀକି ରାମାୟଣରେ। ତେଣୁ 4ଟି କାଣ୍ଡ ଆମେ କହିଥିଲେ, ସୁନ୍ଦରକାଣ୍ଡରୁ ଆମେ ଆରମ୍ଭ କରିବା କଥା, ହନୁମାନଙ୍କ କଥା। ଯେତେବେଳେ ଏହିଭଳି ଭାବରେ ରାମାୟଣ ହନୁମାନଙ୍କୁ ମୁଦି ଦେଇକି ପ୍ରେରଣ କଲେ, ହନୁମାନ ଅନ୍ୟ ବାନରମାନେ ସବୁ ଆସିଲେ, ବିଭିନ୍ନ ସ୍ଥାନ ଦେଇ ସବୁ ଯାଇକରି ଅନ୍ତିମରେ ଆସି ପହଞ୍ଚିଗଲେ ସମୁଦ୍ର ତଟରେ ପହଞ୍ଚିଗଲେ। 100 ଯୋଜନ, 100 ଯୋଜନ ସମୁଦ୍ର, ତେଣୁ ଆର ତାତ୍ତ୍ୱିକ ଅର୍ଥ ସବୁ ରହିଛି ଆମେ କହିବା। କିନ୍ତୁ 100 ଯୋଜନ ସମୁଦ୍ର ଯେଉଁ ରହିଛି, କିଏ ଯିବ ପାର ହୋଇପାରିବ? କେହି ପାର କାହାର ନାହିଁ। କିନ୍ତୁ ଜାମ୍ବମାନ କହିଲେ, ହନୁମାନ ତୁମେ ପାରିବ, କେମିତି? ନା ତୁମର ଶକ୍ତି ଅଛି, ତୁମେ ସେଇଟା ଭୁଲି ଯାଇଛ, ତୁମକୁ ସ୍ମରଣ କରିଦେଲେ ତୁମେ ମନେ ପଡ଼ିବ। କ'ଣ ମୋର ଶକ୍ତି? ନା ତୁମେ ହେଉଛ ସାମାନ୍ୟ ବ୍ୟକ୍ତି ନୁହଁ, ତୁମେ ହେଉଛ କୁଞ୍ଜସ୍ଥଳ ଯେଉଁ ରହିଛନ୍ତି ଜଣେ ଅପ୍ସରା ଥିଲେ, ତାଙ୍କର ସିଏ ହେଉଛନ୍ତି କୁଞ୍ଜସ୍ଥଳ ଅପ୍ସରା ସାପଗ୍ରସ୍ତ ହୋଇଯାଇଥିଲେ, ଅଭିଶାପଗ୍ରସ୍ତ ହୋଇକି ସେ ଅଞ୍ଜନା ନାମକ ଗୋଟେ କପି ହୋଇଥିଲେ ବା ବାନର ହୋଇଥିଲେ, ବାନରୀ। ତେଣୁ ବାହାନର କିଙ୍ଗ ପୁରୁଷ, ତୁମେ କ'ଣ ପୁରୁଷ, କିଙ୍ଗ ପୁରୁଷ ବର୍ଷରେ ରହିଛନ୍ତି ସିଏ। ତେଣୁ ସେଇଠି ରହିକରି ସିଏ ଅଭିଶାପପ୍ରାପ୍ତ ହୋଇଥିଲେ, ଏବଂ ଭଗବାନଙ୍କ ବ୍ୟବସ୍ଥାରେ ଏ ଯେଉଁ ରହିଛନ୍ତି ବାୟୁଦେବ, ବାୟୁଦେବ ତାଙ୍କ ପ୍ରତି ମୋହଗ୍ରସ୍ତ ହୋଇକରି ତାଙ୍କ ସହିତ ସଙ୍ଗ କରିଥିଲେ, ଏବଂ ଇଏ ଜାତ ହୋଇଥିଲେ, ହନୁମାନ ଜାତ ହୋଇଥିଲେ। ହନୁମାନ ଅତ୍ୟନ୍ତ ବଳଶାଳୀ ଥିଲେ ଛୋଟ ପିଲାଦିନୁ। ଅବଶ୍ୟ ତାଙ୍କର ପତି ହେଉଛନ୍ତି କେଶରୀ, କେଶରୀ ନନ୍ଦନ, ସିଏ ପବନଦେବଙ୍କ ନନ୍ଦନ ମଧ୍ୟ। ତେଣୁ ଅତି ପିଲାଦିନୁ ସେ ଯେତେବେଳେ ଦେଖିଥିଲେ, ସୂର୍ଯ୍ୟଙ୍କୁ ଦେଖିଥିଲେ, ଭାବିଲେ ଗୋଟେ ଫଳ ବୋଲି ଧାଇଁ ଯାଇଥିଲେ ଫଳ ଖାଇବା ପାଇଁ। ତାପରେ ସେଠି ଯେଉଁ ହେଲା, ସେଠି ପଡ଼ିଯାଇଥିଲେ, ସବୁ ବିଭିନ୍ନ ପ୍ରକାର କଥା ସବୁ ରହିଛି। ରାହୁ ଆସି ତାଙ୍କୁ ଆସିଥିଲେ ଆକ୍ରମଣ କରିବା ପାଇଁ, ସେ ତାଙ୍କୁ ଆକ୍ରମଣ କରିବା ପାଇଁ ଯାଇଥିଲେ। ସବୁ ରାହୁ ଯାଇକି ଇନ୍ଦ୍ରଙ୍କର ଶରଣରେ ପଶିଲେ, ଇନ୍ଦ୍ରଙ୍କ ଯେତେବେଳେ ଶରଣରେ ପଶିଲେ, ଇନ୍ଦ୍ର ଆସିଲେ ତାଙ୍କୁ ରକ୍ଷା କରିକି ଆସିଲେ। କିଏ ସେ ପିଲା ଦେଖିଲେ, ଇନ୍ଦ୍ରଙ୍କର ଯେଉଁ ରହିଛି ସ୍ୱତଃହସ୍ତି ରହିଛି ଏରାବତ, ତାକୁ ଦେଖି ସେ ଭାବିଲେ ଗୋଟେ ବଢ଼ିଆ ଫଳ ବୋଲି କହିକି ଧାଇଁକି ଖାଇବା ପାଇଁ। ତେଣୁ ଯେତେବେଳେ ଧାଇଁ ଯାଉଛନ୍ତି, ସେ ସମୟରେ ଇନ୍ଦ୍ର ତାଙ୍କୁ ବଜ୍ରରେ ଆଘାତ କରିଦେଲେ। ତେଣୁ ତାଙ୍କର ଏଇ ଯେଉଁ ରହିଛି ହନୁ, ଏଇଠି ଆଘାତ ପ୍ରାପ୍ତ ହେଲେ, ସେଥିପାଇଁ ହନୁ ତାଙ୍କର ହନୁ ଭଙ୍ଗ ହୋଇଯାଇଥିଲା, ହନୁ, ସେଥିପାଇଁ ତାଙ୍କ ନାଁ ହେଉଛି ହନୁମାନ। ତେଣୁ ଏହିଭଳି ଭାବରେ ହନୁମାନ, ତେଣୁ ପବନଦେବ ଯେତେବେଳେ ଜାଣିଲେ ମୋର ପୁଅ ଏହିଭଳି ଭାବରେ ସେ ମୃତ୍ୟୁବରଣ କରିଯାଇଥିଲେ, ତେଣୁ ହନୁମାନ ପବନଦେବ କ'ଣ କଲେ ନା, ପବନ ଚଳେଇଲେ ନାହିଁ, ବନ୍ଦ କରିଦେଲେ, ସମସ୍ତେ ଛଟପଟ ହେଲେ। ତେଣୁ ସବୁ ଆସିଲେ, ବ୍ରହ୍ମା ଶିବ ଇନ୍ଦ୍ର ସବୁ ଆସି ପହଞ୍ଚିଗଲେ, ସବୁ ତାଙ୍କୁ ଦେଲେ, କହିଲେ କିଛି ଚିନ୍ତା କରନା, ଆମେ ସବୁ ତାଙ୍କୁ ଦେଉଛୁ, ବଚେଇ ଦେଲେ, ଏବଂ ସମସ୍ତେ ତାଙ୍କୁ ଶକ୍ତି ପ୍ରଦାନ କଲେ, ତାଙ୍କୁ ସବୁ ଶକ୍ତି ପ୍ରଦାନ କଲେ। କିଏ କେଉଁ ସବୁ ତାଙ୍କର ରହିଛି ସବୁ ଦେଲେ, ଶକ୍ତି ସବୁ ରହିଛି। ହନୁମାନ ଅତୁଳିତ ବଳ ଧାମ, ଅନେକ ବଳ ତାଙ୍କର ରହିଛି, ଅନେକ ଶକ୍ତି ପ୍ରାପ୍ତ ହୋଇଛନ୍ତି ସିଏ। କିନ୍ତୁ ଛୋଟ ପିଲା ଯେତେବେଳେ ଥିଲେ, ସେ ସବୁ ବିଭିନ୍ନ ପ୍ରକାର ଆଶ୍ରମରେ ଯାଇକରି ସବୁ ଡିଷ୍ଟର୍ବାନ୍ସ କରୁଥିଲେ, ଗଣ୍ଡଗୋଳ କରୁଥିଲେ, ଛୋଟ ପିଲା ସ୍ୱଭାବ। ଭଗବାନ କୃଷ୍ଣ ବି ତ ଚୋରି କରୁଥିଲେ, ଏସବୁ କଥା ରହିଛି। ତେଣୁ ମୁନିମାନେ ମାସିକରି ତାଙ୍କୁ ଅଭିଶାପ ଦେଇଥିଲେ, ତୁମର ଯେଉଁ ଶକ୍ତି ରହିଛି ତାଙ୍କୁ ଭୁଲିଯିବ, କିନ୍ତୁ ଯିଏ ଯଦି ମନେ ପକେଇଦେବ ତାଙ୍କୁ ପୁଣି ଜାଣିପାରିବ। ତେଣୁ ଆଜି ଯେତେବେଳେ ଇଏ ମନେ ପକେଇଦେଲେ ଜାମ୍ବବାନ, ଜାମ୍ବବାନ ସେ ଲମ୍ଫ ପ୍ରଦାନ କଲେ। ନିକଟରେ ଥିଲା ମହେନ୍ଦ୍ର ପର୍ବତ, ସେ ମହେନ୍ଦ୍ର ପର୍ବତ 100 ଯୋଜନ ଦୂର ରହିଛି। ଜୟ ଶ୍ରୀରାମ କହିକି ଧାଇଁଲେ, ମାରିଲେ ଗୋଟେ ଡିଆଁ, ଜାଣିଲେ 100 ଯୋଜନ ସମୁଦ୍ର। ତେଣୁ ସମୁଦ୍ର ଗଲାବେଳେ ବାଟରେ ଏଠି ମୈନାଙ୍କ ପର୍ବତ ଆସିଲା, ସୁନାର ପର୍ବତ, ମୈନାଙ୍କ ପର୍ବତ। ମୈନାଙ୍କ ପର୍ବତ କହିଲା, ତାଙ୍କୁ ପ୍ରଣାମ କରି ତାଙ୍କୁ କହିଲେ, ହନୁମାନଜୀ ଆପଣ ମୋର ଏଇ ମୋର ପୃଷ୍ଠରେ ବିଶ୍ରାମ ନିଅନ୍ତୁ। ଆପଣ ପିତା ମୋତେ ରକ୍ଷା କରିଥିଲେ, ପର୍ବତମାନଙ୍କର ଥିଲା ସବୁ ପକ୍ଷ ଥିଲା, ତେଣୁ ସେ ଉଡ଼ିକି ଯାଇପାରୁଥିଲେ ପର୍ବତମାନେ, କିନ୍ତୁ ଯେଉଁଠି ବସି ଯାଉଥିଲେ ସେଠି ଯାହା ସବୁ ଥିଲା, ଜନବସତି ଇତ୍ୟାଦି ଥିଲା, ସବୁ ଧ୍ୱସ ହୋଇଯାଉଥିଲା। ତେଣୁ ସେମାନେ ପ୍ରାର୍ଥନା କରିବାରୁ ଇନ୍ଦ୍ରଙ୍କୁ, ଇନ୍ଦ୍ର ତାଙ୍କର ବଜ୍ର ଦ୍ୱାରା ତାଙ୍କୁ ସେ ପକ୍ଷ ଛେଦନ କରିଦେଇଥିଲେ। କିନ୍ତୁ ମୈନାକ ପର୍ବତ ସେହି ସମୁଦ୍ରରେ ଆଶ୍ରୟ ନେଇଥିଲେ, ବାୟୁଦେବଙ୍କ ଦ୍ୱାରା ସେ ସବୁ ସୁରକ୍ଷିତ ହୋଇଥିଲେ, ସେ ଜଳ ଭିତରେ, ସମୁଦ୍ର ଭିତରେ। ତେଣୁ ସିଏ ଆଜି ଆସିକି ତାଙ୍କୁ କହିଲେ ମୁଁ ଆପଣଙ୍କୁ କିଛି ସେବା କରିବି କହିକି ତାଙ୍କୁ କହୁଥିଲେ ବିଶ୍ରାମ ନେବା ପାଇଁ, କିନ୍ତୁ ସେ ଖାଲି ଛୁଇଁ ଦେଇକି ଚାଲିଗଲେ। ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି, ବାଟରେ ଗୋଟେ ରହିଛି ସିଂହିକା ବୋଲି ଗୋଟେ ରହିଛି ରାକ୍ଷସୀ, ଯିଏକି ଆଉ ଗୋଟେ ଥିଲା ଆମର ବର୍ଣ୍ଣନା କରାଯାଇଛି, ଗୋଟେ ଇଏ ଥିଲା ଗୋଟେ କ'ଣ ତା ନା ସୁରସା 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 ସେ ପରୀକ୍ଷା କରିବା ପାଇଁ ଆସିଥିଲା ହନୁମାନଙ୍କୁ। ତେଣୁ ସେ ପାଟି ମେଲା କରିଦେଲା, କହିଲା ତୁମେ ମୋ କୁଆଡ଼େ ଯିବ, ମୁଁ ତୁମକୁ ଗିଳିବି ଆଜି। ଏଇ ପାଟି ମେଲା କଲା, ଏ ପାଞ୍ଚ ଯୋଜନ କଲାବେଳେ ଦଶ ଜଣ ହେଲେ, ସେ ଦଶ ଜଣ ହେଲେ କୋଡ଼ିଏ ଯୋଜନ ହେଲେ ଚାଳିଶ, ଏଇଭଳି ଭାବରେ ହେଇକିରି ହନୁମାନ କ'ଣ କଲେ ଗୋଟେ କ୍ଷୁଦ୍ର ହେଇକିରି ତା ଭିତରେ ପାଟିରେ ପଶିକି ପଳାଇ ଆସିଲେ। ଏଇଭଳି ଭାବରେ ସେ ଉତ୍ତୀର୍ଣ୍ଣ ହେଇଗଲେ। ତେଣୁ ଏଇଭଳି ଯାଉଛନ୍ତି, ଯାଉଥିଲା ବେଳେ ଆଉ ଗୋଟେ ଆସିଲା ସିଂହିକା ବୋଲି ଜଣେ ଥିଲା, ସିଂହିକା ଗୋଟେ ରାକ୍ଷସୀ ଥିଲା, ଯିଏକି ତାହାର ସେ ଛାଇକୁ ଦେଖିକି ବନ୍ଦ କରିଦେବ, ଛାଇରେ ଇଏ କରିଦେବ, ଛାଇକୁ ଧରିକି ସେ ତାକୁ ଅକ୍ତିଆର କରିଦେବ। ସେ ଲୋକର ଫିଜିକାଲ ପ୍ରେଜେନ୍ସ ନଥିଲେ ମଧ୍ୟ ଛାଇରେ ସେ ସବୁ ତାକୁ କ'ଣ ଅକ୍ତିଆର କରିଦେବ। ତେଣୁ ହନୁମାନ ଅଟକିଗଲେ, ତେଣୁ ଅଟକିଗଲେ ତାପରେ ସେ ପୁଣି ତାକୁ ଧ୍ୱଂସ କରି ତାକୁ ହତ୍ୟା କରି ପୁଣି ଆସିଲେ। ଆସିକି ଯେତେବେଳେ ପହଞ୍ଚିଲେ ଲଙ୍କା ନଗରୀରେ ପହଞ୍ଚିଗଲେ, ବହୁତ ସୁନ୍ଦର ନଗରୀ, ସ୍ୱର୍ଣ୍ଣର ନଗରୀ ଲଙ୍କା ନଗରୀ, ନଗରୀରେ ପହଞ୍ଚିଗଲେ। ପହଞ୍ଚିକରି ସେଠି ଲଙ୍କିନୀ ଅଛି, ଗୋଟେ କ୍ଷୁଦ୍ର ରୂପରେ ଆସିଲେ, କ୍ଷୁଦ୍ର ରୂପରେ ଆସିଲେ ମଧ୍ୟ ଲଙ୍କିନୀ ଧରିଲେ, ଛାଡ଼ିଲେ ନାହିଁ, ଏତେ ଚୋରା ଆସିବେ ମୁଁ ତାକୁ ସବୁ ଗିଳିବି, ମୁଁ ଏଇଠି ରହିଛି ସେଇଥିପାଇଁ। ତେଣୁ ହନୁମାନ ଗୋଟିଏ ମୁଥା ମାରିଲେ, ସେଇଠି ମୁଥା ଯେତେ ମାରିଲେ ବାନ୍ତି ରକ୍ତ ବାନ୍ତି କରି ପକାଇଲା ସିଏ ଲଙ୍କିନୀ। ଏ ଲଙ୍କିନୀ ହେଉଛି ଗର୍ବ, ଆଚାର୍ଯ୍ୟ ଜଣେ ଟୀକାରେ କହିଛନ୍ତି ଲଙ୍କିନୀ ହେଉଛି ଗର୍ବ, ଆମର ଯେଉଁ ଗର୍ବ ରହିଛି ଭଗବତ ଗୀତାରେ ଭଗବାନ କହିଲେ ନା, କ'ଣ କହିଲେ, ଅଥଚେତ ଅହଂକାର ନ ଶୋଷସି ବିନକ୍ଷସି ମତ୍ତିତ ସର୍ବଦୁଗାଣୀ ମତ୍ ପ୍ରସାଦ ତରିଶସି ଅଥଚେତ ଅହଂକାର ନ ଶୋଷସି ବିନକ୍ଷସି। ଯଦି ମୋତେ ଚିନ୍ତା କରିବ ତାହେଲେ ସବୁ ଦୁଃଖରୁ ଦୂର ହୋଇଯିବ, କିନ୍ତୁ ଅହଂକାର ବଶତ ଯଦି ମୋତେ ମୋର କଥା ନ ଶୁଣିବ ତାହେଲେ ତୁମେ ବିନାଶ ପାଇଯିବ। ଏ ଲଙ୍କିନୀ ହେଉଛି ଅହଂକାର ତତ୍ତ୍ୱର ଇଏ, ତାର ସିମ୍ବଲ ହେଉଛି ସିଏ ଅହଂକାର। ତେଣୁ ସେ ମୁଥା ମାରିଲେ, ରକ୍ତବାନ୍ତି କରି ପକାଇଲେ, ତାପରେ କହିଲେ ତା ତ ମୋର ଅତି ପୁଣ୍ୟ ବହୁତା, ତା ତ ମୋର ଅତି ପୁଣ୍ୟ ବହୁତା, ଦେଖୁ ନଇନ ରାମକର ଦୂତା। ସିଏ ତାଙ୍କୁ କହିଥିଲେ, ବ୍ରହ୍ମା କହିଥିଲେ ଏଇଭଳି ଭାବରେ ତୁମେ ଲଙ୍କାକୁ ରକ୍ଷା କରିବ, କିନ୍ତୁ ଯେତେବେଳେ ଗୋଟେ ହନୁମାନ ଆସି ତୁମକୁ ପକାଇଦେବେ, ତଳେ ପକାଇଦେବେ, ସେତେବେଳେ ଜାଣିବ ଯେ ଲଙ୍କାର ପତନ ହୋଇଯିବ। ସେଇଭଳି ଭାବରେ ଆମର ମଧ୍ୟ ଅବସ୍ଥା ସେଇଆ, ଆମେ ମଧ୍ୟ ସେଇଭଳି ଭାବରେ ଗ୍ରସ୍ତ ହୋଇକି ରହିଛେ, ଅହଂକାର ଦ୍ୱାରା ଗ୍ରସ୍ତ ହୋଇକି ରହିଛେ। ଆମର ଅହଂକାର ନଷ୍ଟ ନ ହେବା ପର୍ଯ୍ୟନ୍ତ ଆମେ ଆମର ଉନ୍ନତି ନାହିଁ, ଆମେ ଉଦ୍ଧାର ପାଇପାରିବା ନାହିଁ। ତେଣୁ ଯାହା ହେଉ, ସେ କହୁଛନ୍ତି ତା ତ ମୋର ଅତି ପୁଣ୍ୟ ବହୁତା, ଦେଖୁ ନୟନ ରାମଙ୍କର ଦୂତା। ଆଜି ମୋର ବହୁତ ପୁଣ୍ୟ, ଯେଉଁଥିପାଇଁ ଆପଣଙ୍କର ଭଳି ଜଣେ ଭଗବାନଙ୍କର ପ୍ରିୟ ବ୍ୟକ୍ତିଙ୍କୁ, ପ୍ରିୟଜନଙ୍କୁ ଦେଖିପାରିଲି। କହିଲେ ତା ତ ସ୍ୱର୍ଗ ଅପବର୍ଗ ମୁଖ, ତା ତ ସ୍ୱର୍ଗ ଅପବର୍ଗ ସୁଖ ଧରିଅ ତୁଳା ଏକ ସଙ୍ଗ, ତୁଳନ ତାହା ହି ସକଲ ମିଳି ଯୋ ସୁଖ ଲଭ ସତସାଙ୍ଗ। କ'ଣ ଏ ତା ତ ସ୍ୱର୍ଗ ଅପବର୍ଗ ସୁଖ, ସ୍ୱର୍ଗର ସୁଖ ରହିଛି, ଅପବର୍ଗର ସୁଖ ରହିଛି, ଏଇଟାକୁ ତୁଳା ଏକ ଅଙ୍ଗ, ଗୋଟେ ନିକିତିରେ ଗୋଟେ ଅଙ୍ଗରେ ରଖିବା, ସ୍ୱର୍ଗ ଅପବର୍ଗ ଇତ୍ୟାଦି, ଆଉ ଗୋଟେକରେ ଆଉ ଗୋଟେ ରହିଲେ ସତସଙ୍ଗ। ସତସଙ୍ଗ କେଉଁ ସତସଙ୍ଗ, ଲଭ, ଗୋଟେ ଲଭ ସତସଙ୍ଗ ଯଦି ରଖାଯିବ, ତୁଳନ ତାହା ହିଁ ସକଲ ମିଳି ଯୋ ସୁଖ ଲଭ ସତସଙ୍ଗ। ଇଏ ଗୋଟେ ଲଭ ମାନେ ଅତି ଅଳ୍ପ ସମୟ ଯଦି ସାଧୁସଙ୍ଗ କରିବ ତା'ର ଯେଉଁ ଫଳ ରହିଛି, ଏ ସ୍ୱର୍ଗ ଅପବର୍ଗ ମଧ୍ୟ ତା ସହିତ ତୁଳନା ନୁହେଁ। ଏକଥା ଭାଗବତ ଦୁଇ ସ୍ଥାନରେ କୁହାଯାଗଲା ଏ କଥା। କ'ଣ ତୁଳୟାମ ଲବେନାପି ନ ସ୍ୱର୍ଗଂ ନ ପୁନର୍ଭବଂ ଭଗବତ ସଙ୍ଗୀ ସଙ୍ଘର୍ଷ ମର୍ତ୍ତାନା କିମ୍ବା ଶିଷ। ଏ ଶ୍ଳୋକଟି ଦୁଇଥର କୁହାଗଲା। ଗୋଟିଏ ଲଭ ସେକେଣ୍ଡରୁ ଆହୁରି କମ୍ ସମୟ ସହିତ, ଇଏ ସତସଙ୍ଗର ଏତିକି ଗୋଟିଏ ଲଭର ସତସଙ୍ଗ ସହିତ କିଛି ତୁଳନୀୟ ହୋଇପାରିବ, ସ୍ୱର୍ଗ ଅପବର୍ଗ ଏତେ ତୁଳନା ହୋଇପାରିବ ନାହିଁ। ତେଣୁ ଏ କହିଲେ ତେଣୁ ହନୁମାନ ଆସିଲେ ଏଠି ପ୍ରବେଶ କଲେ ସନ୍ଧ୍ୟାବେଳର କଥା ରାତି ହୋଇଯାଇଛି ଅଧିକ ଦେଖିଲେ ସବୁ କେଉଁଠି ସୀତାଦେବୀ ଥିବେ ରାବଣର ଯେଉଁ ରହିଛି ଯେଉଁ ତାଙ୍କର ରହିଛନ୍ତି ସ୍ତ୍ରୀ ମାନଙ୍କର ରହିବା ପାଇଁ ରାଣୀ ମହଲ ସବୁ ରହିଛି ଅନେକ ତାଙ୍କ ରାଣୀ ଅଛନ୍ତି ତା ଭିତରେ ପ୍ରବେଶ କଲେ ଏ ଜଣେ ବ୍ରହ୍ମଚାରୀ କିନ୍ତୁ ଭଗବାନର ସେବା ପାଇଁ ସବୁ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ସ୍ତ୍ରୀ ଲୋକମାନଙ୍କ ମହଲରେ ପଶି ଦେଖିଲେ ଦେଖିଲେ ସବୁ ଏସବୁ ରୂପ ଦେଖିକିରି ସବୁ ବହୁତ ସୁନ୍ଦର ସୁନ୍ଦର ସବୁ ରହିଛନ୍ତି କିନ୍ତୁ ମନ୍ଦୋଦରୀ ହେଉଛନ୍ତି ବହୁତ ସୁନ୍ଦରୀ ତେଣୁ ସିଏ ଭାବିଲେ ସୀତା ବୋଧେ ହେଇଥିବେ ତଥାପି କହିଲେ ନା ସୀତା ଏଭଳି ରହିବେ ନାହିଁ ଏବଂ କହିକିରି ସେ ପଳାଇ ଆସିଲେ ତାପରେ ଯେତେବେଳେ ଆସିକିରି ବୁଲୁଛନ୍ତି କେଉଁଠି ଥିବେ ସୀତା ଜାଣିନାହାନ୍ତି ଅଶୋକ ବାଟିକାରେ ଅଛନ୍ତି ବୋଲି ସେ ତ ଜାଣିନାହିଁ ପ୍ରଥମେ ଖୋଜି ବୁଲୁଛନ୍ତି ତେଣୁ ଆସି ପହଞ୍ଚିଗଲେ ବିଭୀଷଣଙ୍କର ମହଲରେ ଆସି ପହଞ୍ଚିଗଲେ ବିଭୀଷଣଙ୍କ ମହଲରେ ବିଭୀଷଣ ମହଲରେ ଲଙ୍କାର ହରିନାମ ବିଭୀଷଣ ଭଗବାନଙ୍କ ନାମ ନେଉଛନ୍ତି ସେ କହୁଛନ୍ତି ଅବ ମୋଇ ଭା ଭରସ ହନୁମନ୍ତା ବିନୁ ହରି କୃପା ମିଳେଇ ନାହିଁ ସନ୍ତା ବିଭୀଷଣଙ୍କ ସହିତ ଦେଖା ହେଲା ହନୁମାନଙ୍କର ତାଙ୍କର ଆଲୋଚନା ହେଲା ବିଭୀଷଣ ଏକା ଭଗବାନଙ୍କର ନାମ ନେଉଛନ୍ତି ରାମ ନାମ ଅନ୍ୟମାନେ କେହି ଭଗବାନଙ୍କର ନାମ ନେଉନାହାନ୍ତି ଅସୁର ସେମାନେ ସବୁ ଭଗବାନଙ୍କ ଶରଣରେ ଯିବେ ନାହିଁ ତେଣୁ ସେ କହିଲେ ସେ କଥା ଅବ ମୋଇ ଭା ଭରସ ହନୁମନ୍ତା ହେ ହନୁମାନ ମୋର ବର୍ତ୍ତମାନ ଭରସା ହୋଇଗଲା ଯେ ବିନୁ ହରି କୃପା ମିଳେଇ ନାହିଁ ସନ୍ତା ହରିଙ୍କର କୃପା ନହେଲେ ଜଣେ ସନ୍ତ ବା ସାଧୁସଙ୍ଗ ମିଳେ ନାହିଁ ଯୋ ସମ୍ପତ୍ତି ଶିବ ରାବ ନାହିଁ ଦିହ୍ନ ଦିହ ଦଶ ମାଥ ଶୋଇ ସମ୍ପଦା ବିଭୀଷଣ ବିଭୀଷଣ ହିଁ ସକୁଚି ଦିହ୍ନ ରଘୁନାଥ ଏ ଯେଉଁ ନିଜ ଶିରକୁ କାଟି 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 କାଟିକି ଯେଉଁ ପଦ ପ୍ରାପ୍ତ ହୋଇଥିଲେ ଲଙ୍କା ନଗରୀ ପ୍ରାପ୍ତ ହୋଇଥିଲେ ଆଜି କେବଳ ମଥା ନୁହାଁ ଦେଲେ ରାମଜୀଙ୍କ ପାଖରେ ସେ ପାଇଗଲେ ସେ ଲଙ୍କା ରାଜ୍ୟ ପାଇଗଲେ ସିଏ ଏଇଭଳି ଭାବରେ ଅଶୋକ ବାଟିକାରେ ହନୁମାନଙ୍କର ଦର୍ଶନ ହେଲା ସୀତାଦେବୀଙ୍କ ଦର୍ଶନ ହେଲା ସୀତାଦେବୀ କିଭଳି ବିକଳରେ କ୍ରନ୍ଦନ କରୁଛନ୍ତି ଏସବୁ କଥା ରହିଛି ଅଶୋକ ବାଟିକା କ୍ରନ୍ଦନ କରୁଛନ୍ତି ସେଠି ସୀତାଦେବୀ ଭଗବାନ ବିରହରେ ଇଏ ହେଉଛି ପ୍ରକୃତ ଆନନ୍ଦ ଏଥିରେ ରହିଛି ମିଳନରେ ଯେତିକି ଆନନ୍ଦ ନୁହେଁ ବିରହରେ ତାଠାରୁ ଅଧିକ ଆନନ୍ଦ ତେଣୁ ଯାହା ହେଉ ହନୁମାନ ତାଙ୍କୁ ଦେଖା କରି ତାଙ୍କର ମୁଦ୍ରିକା ପ୍ରଦାନ କଲେ ଏସବୁ କଥା ରହିଛି ହେଲା ପରେ ତାପରେ ଯେତେବେଳେ ଫେରି ଆସିବା ପାଇଁ ବସିଲେ ସେହି ସମୟରେ ସେ କହିଲେ ଟିକିଏ ଦେଖାଇଦେବା ଏଇ ଭଗବାନଙ୍କର ଭକ୍ତ ବା ବିରୋଧରେ ଯେଉଁମାନେ ଯିବେ ବା ଭଗବାନଙ୍କ ବିରୋଧ ଯେଉଁମାନେ ହେବେ ତାଙ୍କର କିଭଳି କ୍ରୋଧଟାକୁ ସେଇଠି ବ୍ୟବହାର କରିବା କଥା କ୍ରୋଧର ସତ୍ ବ୍ୟବହାର ହେଉଛି ସେଇଟା ଭଗବାନଙ୍କ ବିଦ୍ୱେଷୀ ବା ଭକ୍ତଙ୍କ ବିଦ୍ୱେଷୀ ପାଖରେ କ୍ରୋଧଟାକୁ ଲଗାଇବା ତେଣୁ ସିଏ ଟିକିଏ ଦେଖାଇଦେଲେ ତାଙ୍କର ଶକ୍ତିକୁ ଦେଖାଇଦେଲେ ଫଳ ଫଳ ଯେତେବେଳେ ଖାଇଲେ ବାନରମାନେ ସବୁ ରାକ୍ଷସମାନେ ଥିଲେ ତାଙ୍କୁ ବାଧା ଦେଲେ ଏମିତି ହେଇକିରି ଲାଷ୍ଟକୁ ସମସ୍ତଙ୍କୁ ସାବାଡ଼ କରିଦେଲେ ତାପରେ ଅକ୍ଷୟ କୁମାର ଆସିଲେ ଅକ୍ଷୟ କୁମାର ଯେତେବେଳେ ଆସିଲେ ତା ବ୍ରହ୍ମାସ୍ତ୍ର ଛାଡ଼ିଲେ ସେ ବନ୍ଦୀ ହେଇକିରି ପଳାଇଲେ ରାବଣଙ୍କ ପାଖରେ ଯାଇ ପହଞ୍ଚିଗଲେ ରାବଣ ଦେଖା ହେଇଗଲା ଦେଖା ହେଲା ପରେ ତାକୁ ଦଣ୍ଡ ଦେବା ପାଇଁ ବସିଲେ ହତ୍ୟା କରିବା ପାଇଁ ବସିଲେ କିନ୍ତୁ ବିଭୀଷଣ କହିଲେ ନା ଇଏ ହେଉଛନ୍ତି ଦୂତ ରାମଙ୍କର ଦୂତ ଇଏ ରାଜନୀତି ହେଉଛି ସେଇଟା ଜଣେ ଦୂତକୁ ହତ୍ୟା କରାଯିବ ନାହିଁ କହିବାରୁ ତାକୁ ସେ ରାବଣ କହିଲେ ଏଇ ଯେଉଁ ହନୁମାନ ଯେଉଁ ମାଙ୍କଡ ରହିଛନ୍ତି ତାଙ୍କର ପୁଚ୍ଛ ଉପରେ ବେଶୀ ତାଙ୍କର ସ୍ନେହ ରହିଛି ତେଣୁ ସେ ପୁଚ୍ଛଟାକୁ ଜାଳିଦେବା କହିକି ଜାଳିଦେବା ପାଇଁ ଚେଷ୍ଟା କଲେ ତେଣୁ ଯେତେବେଳେ ଜାଳିଦେବା ପାଇଁ ଚେଷ୍ଟା କଲେ ସମଗ୍ର ଲଙ୍କା ଜଳିଗଲା କେବଳ ବିଭୀଷଣଙ୍କର ଗୃହ ଏବଂ ଅଶୋକ ବାଟିକୁ ଛାଡ଼ିଦେଲା ଆଉ ସବୁ ଜଳିଗଲା ତେଣୁ ତାଙ୍କର ପତ୍ନୀମାନେ ସବୁ ଧାଇଁ ଆସିଲେ ବାହାରକୁ ପଳାଇ ଆସିଲେ ଚିତ୍କାର କଲେ ସ୍ୱାମୀଙ୍କୁ ଡାକୁଛନ୍ତି ସ୍ୱାମୀ ଜଳ କୁହନ୍ତୁ ଜଳ ବ୍ୟବସ୍ଥା କର ଜଳ 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 ରାବଣ ଆମର ଶିଶୁମାନ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ ରାବଣଙ୍କ ଅଧୀନରେ ସମସ୍ତେ ଥିଲେ ଦେବତାମାନେ ତେଣୁ ଇନ୍ଦ୍ରଦେବ ମଧ୍ୟ ରାବଣଙ୍କ ଅଧୀନରେ ଥିଲେ ଟିକେ ଜଳ ଇନ୍ଦ୍ରଦେବ ଜଳ ଜଳ ଦିଅ ସେ କହିବାରୁ ସେ ଜଳ ବୃଷ୍ଟି କଲେ ସେ ଜଳଟା ଘିଅରେ ପରିଣତ ହୋଇଗଲା ସେ ହୁତୁ ହୁତୁ ଆହୁରି ଅଧିକା ଜଳିଲା ତେଣୁ ହନୁମାନ ଆସିକି ଗୋଟିଏ ଡିଆଁରେ ମାରିଲେ ସମୁଦ୍ର ପାଖରେ ପହଞ୍ଚିଲେ ତାଙ୍କର ଯେଉଁ ଲାଙ୍ଗୁଡ଼ାରେ ନିଆଁ ଲାଗିଥିଲା ସେଟାକୁ ବନ୍ଦ କରି ଲିଭେଇ ଦେଲେ ତାପରେ ଆସି ପହଞ୍ଚିଗଲେ କିଷ୍ଣଟାକୁ ଆସିଗଲେ ରାମଜୀଙ୍କୁ ଖବର ଦେଇଦେଲେ ତେଣୁ ଏଇଭଳି ଭାବରେ ଖବର ଦେଇ ତାପରେ ତେଣୁ ଆସିଲେ ବର୍ତ୍ତମାନ ବାନର ସେନାଙ୍କ ସହିତ ହନୁମାନଜୀ ଏବଂ ସୁଗ୍ରୀବ ରାମ ଲକ୍ଷ୍ମଣ ଏମାନେ ସବୁ ଆସିଲେ ଆସିଲେ ସମୁଦ୍ର ତଟକୁ ଆସିଲେ ସମୁଦ୍ର ତଟରେ ଆସି ତିନି ଦିନ ଧରି ଧାରଣା ଦେଲେ ମା ରାମଜୀ ବା ବରୁଣଦେବଙ୍କୁ ପ୍ରାର୍ଥନା କଲେ ତିନି ଦିନ ଧରି ଯଦ ରୋଷ ବିକ୍ରମ ବିବୃତ କଟାକ୍ଷ ପାତ ସମ୍ଭ୍ରାନ୍ତ ନକ୍ର ମକରୋ ଭୟ ଗୀର୍ଣ୍ଣ ଘୋଷ ସିନ୍ଧୁ ଶିରସ ହରଣଂ ପରିଗୃହ୍ୟ ରୂପୀ ପାଦାରବିନ୍ଦ ଉପଗମ୍ୟ ବଭାସ ଏତତ୍। ତିନି ଦିନ ଧରି ଅପେକ୍ଷା କଲେ ପ୍ରାର୍ଥନା କଲେ କିନ୍ତୁ ବରୁଣ ଦେବ ଶୁଣିଲେ ନାହିଁ। ଏଠି କୁହାଯାଉଛି ତତ୍ର ତ୍ରିରାତ୍ର ଉପବାସ ନ ପ୍ରତୀକ୍ଷିତ ବି ତିନି ରାତି ଭଗବାନ ଉପବାସ କରି ରହିଲେ କିନ୍ତୁ ଅପେକ୍ଷା କଲେ କିନ୍ତୁ ସିଏ ଶୁଣିଲେ ନାହିଁ। ସିନ୍ଧୁ ଯଥା ନୋପତସ୍ତେ ସିନ୍ଧୁକର ଆସି ଉପସ୍ଥିତ ହେଲେ ନାହିଁ, ବରୁଣଦେବ ଉପସ୍ଥିତ ହେଲେ ନାହିଁ। ତେଣୁ ତଦା ସ୍ୱୟ ଐଶ୍ୱର୍ଯ୍ୟଂ ସଂସ୍କାରେ ଆହ ଭଗବାନ ନିଜର ଐଶ୍ୱର୍ଯ୍ୟକୁ ପ୍ରକଟ କଲେ। ଯସ୍ୟ ରୋଷ ବିଭ୍ରମେଣ କ୍ରୋଧ ବିଳାସେନ ବିବୃତ ବିକଟ ଯହ କଟାକ୍ଷ ପାତ ସ୍ତେନ ସମ୍ଭ୍ରାନ୍ତ ବିପନ୍ନା ନକରା ମକରାଶ ଯଶସ। ଭଗବାନଙ୍କର କେବଳ କଟାକ୍ଷ ପାତରେ ଯେତେ ସବୁ 9 ଲକ୍ଷ ଜଳଜୀବ ରହିଛି ଛଟପଟ ହେବାକୁ ଲାଗିଲେ, ଉତ୍ତପ୍ତ ହୋଇଗଲେ, ତାକୁ ଯେମିତି କିଏ ସିଝେଇ ଦେଉଛି ସେଇଭଳିଆ ଛଟପଟ ହେବାକୁ ଲାଗିଲେ। ତେଣୁ ଭୟେନ ଗୀର୍ଣ୍ଣଗ୍ରସ୍ତ ସମ୍ଭିତ ଘୋଷ ଜୈନ ସ ଅରଣ ମର୍ଘ୍ୟାଦି। ତେଣୁ ବରୁଣଦେବ ସେଇଠି କୁହାଯାଇଛି ଯେ ଏ ଯେଉଁ କୁହାଯାଇଛି ଢୋଲ ଗମର ଶୂଦ୍ର ପଶୁ ନାରୀ ସକଳ ତାଡ଼ନାକେ ଅଧିକାରୀ। ଏଇଟା ରାମଚନ୍ଦ୍ର କହିଥିଲେ ଭଗବାନ, ଏମାନେ ଯେଉଁ ରହିଛନ୍ତି ତାଙ୍କୁ ଦଣ୍ଡ ନଦେଲେ ଏମାନେ ଶୁଣିବେ ନାହିଁ। ଢୋଲ ଗମର ଶୂଦ୍ର ପଶୁ ନାରୀ ସକଳ ତାଡ଼ନାକେ ଅଧିକାରୀ ଏସବୁ କଥାଟି କହିଥିଲେ। ତେଣୁ ଯେତେବେଳେ ବରୁଣଦେବ ଆସି ପହଞ୍ଚିଗଲେ କ୍ଷମା ପ୍ରାର୍ଥନା କଲେ, କହିଲେ ପ୍ରଭୁ ଆପଣ ମର୍ଯ୍ୟାଦା ସ୍ଥାପନ କରନ୍ତୁ, ଏଠି ସେତୁବନ୍ଧ ନିର୍ମାଣ କରନ୍ତୁ, ନୀଳ ଆଉ ନଳ ଏମାନେ ସବୁ ରହିଛନ୍ତି, ଏମାନେ ଆପଣଙ୍କୁ ସାହାଯ୍ୟ କରିବେ। ହନୁମାନଜୀ ହରିକା ମାନେ ସବୁ ସେତୁବନ୍ଧ ନିର୍ମାଣ କରନ୍ତୁ କହିକିରି ସେ ବରୁଣଦେବ ବିଦାୟ ନେଲେ, କ୍ଷମା ପ୍ରାର୍ଥନା କଲେ। ତାପରେ ନତ୍ୱାଂ ବୟଂ ଜଡ଼ ଧିଓ ନୁ ବିଦାମ ଭୂମନ୍ କୁଟସ୍ଥମାଦି ପୁରୁଷମ ଜଗତାମଧିଶ୍ୱମ ଯତ୍ ସ୍ୱତଃ ସୁରଗଣା ରଜସ ପ୍ରଜସା ମନ୍ୟୋଶ ଭୂତପତୟ ସ ଭବାନ ଗୁଣେଶ। ଜଡ଼ଧିଓ ଯେଉଁମାନଙ୍କର ଏଇ ଯେଉଁ ମୂର୍ଖ ବୁଦ୍ଧି ରହିଛି, ଜଡ଼ଧିତ୍ୱା ଅଜ୍ଞ ସ୍ୱ ଶାସ୍ତି ପ୍ରାପ୍ୟ ତ୍ୱାଂ ନ ବିଦାମ, ତାଙ୍କୁ ଶାସ୍ତି ପ୍ରଦାନ ନକଲେ ସେମାନେ ଜାଣିପାରିବେ ନାହିଁ। ପଶୁ ଭାଇ ଲଘୁଡ଼ ପ୍ରହାରଂ ଅନବାପ୍ୟ, ପଶୁକୁ ଯେମିତି ଲଘୁଡ଼ ପ୍ରହାର କରାଯାଏ ସେଭଳି ଭାବରେ ମନୁଷ୍ୟ ଯଥା ନ ଗଣେଇତି ତଥେତି ଭାବ। ତେଣୁ ଏଠି ପ୍ରଭୁପାଦ ମହାରାଜ ଦୋଜ୍ ହୁ ଆର୍ ଡର୍ ମାଇଣ୍ଡେଡ୍ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ବଟ୍ ୱେନ୍ ପନିଶ ସିଭିୟରଲି ବାଇ ଦ ମୋଡ୍ସ ଅଫ୍ ମେଟେରିଆଲ ନେଚର୍ ଦେ ବିଗିନ୍ ଟୁ ଅଣ୍ଡରଷ୍ଟାଣ୍ଡ ହିମ୍। ଏଭଳି ଭାବରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ରାବଣ ବଦ୍ନୀ ସେତୁ ଆମେ ଏତେ ଆଉ ଆଲୋଚନା କରିବା ନାହିଁ, ଖାଲି ହନୁମାନ ସମ୍ପର୍କ ସବୁ କଥା ଅଛି। ତେଣୁ ଏହିଭଳି ଭାବରେ ସେତୁବନ୍ଧ ନିର୍ମାଣ ଚାଲିଛି। ସେତୁବନ୍ଧ ନିର୍ମାଣରେ ହନୁମାନ ବହୁତ ବଡ଼ ବଡ଼ ପଥର ସବୁ ଆଣି ପକାଉଛନ୍ତି। ଗୋଟେ କଥା ଅଛି ଯେଉଁ ରହିଛି କିଏ ଗୁଣିଜି ମୂଷା, ସିଏ ମଧ୍ୟ ଚାହୁଁଛି କିଛି ସାହାଯ୍ୟ କରିବ, ଭଗବାନ ରାମଚନ୍ଦ୍ରଙ୍କର ସେବାରେ ଲାଗିବ, ଯାହାର ଯେତିକି କାପାସିଟି ଅଛି ସେମାନେ ସେତିକି ସେବା କରିବେ। କିନ୍ତୁ ହନୁମାନ ହରିକା ବିରକ୍ତ ହେଉଛନ୍ତି ତାଙ୍କ ଉପରେ, କ'ଣ ତୁମେ ଇଏ କରୁଛ, ଡିଷ୍ଟର୍ବାନ୍ସ କରୁଛ ଆମ କାର୍ଯ୍ୟରେ। ତେଣୁ ରାମଜୀଙ୍କ ପାଖରେ ଯାଇ ଆପତ୍ତି କଲେ ପ୍ରଭୁ ଆମେ କିଛି ସେବା କରିବୁ। ତେଣୁ ଭଗବାନ ଆଉଁସି ଦେଲେ, ସେ ଗୁଣ୍ଡୁଚି ମୂଷା ଆଉଁସି ଦେଲେ ବୋଲି କୁହାଯାଇଛି। ତେଣୁ ସେ ଗୁଣ୍ଡୁଚି ମୂଷା ଯେଉଁ ରହିଛି ତା'ର 3ଟି ଗାର ରହିଛି, ଭଗବାନ ରାମଚନ୍ଦ୍ର ଆଉଁସି ଦେଇଥିଲେ। ଆମ ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ଗୁଣ୍ଡୁଚି ମୂଷା ରହିଛି ଭାରତବର୍ଷରେ ରହିଛି, ବାହାରେ ନାହିଁ, ବାହାର ଦେଶରେ ନାହାନ୍ତି। ବାହାର ଦେଶରେ ମୂଷା ଅଛନ୍ତି କିନ୍ତୁ ତାଙ୍କର ଗୁଣ୍ଡୁଚି ମୂଷା ନା କ'ଣ ତାକୁ କହନ୍ତି, ଗୁଣ୍ଡୁଚି ମୂଷା ନା ହଁ। ତେଣୁ ସେ ବାହାର ଦେଶରେ ଆମେ ଯାଇଥିଲୁ, ୟୁରୋପ ଯାଇଛୁ, ସେଠି ତାଙ୍କର ସେ ଚିହ୍ନ ନାହିଁ, ସେ ଚିହ୍ନ ନାହିଁ, ଏଇ ଭାରତବର୍ଷରେ ସେମାନଙ୍କ ଚିହ୍ନ ରହିଛି। ତେଣୁ ଏହିଭଳି ଭାବରେ ଆମର ବର୍ତ୍ତମାନ ସେତୁ ନିର୍ମାଣ ଚାଲିଛି, ହନୁମାନ କେମିତି ସେତୁ ନିର୍ମାଣ ସାହାଯ୍ୟ କରିବେ ଆମେ ଆସନ୍ତାକାଲି ଏ କଥା କହିବା। ହନୁମାନ କଥା ପଞ୍ଚମ ସ୍କନ୍ଦ 19 ଅଧ୍ୟାୟରେ ଯେଉଁ ସ୍ତୁତି ଅଛି, ହନୁମାନଙ୍କ ସ୍ତୁତି କହିବା ପୂର୍ବରୁ ହନୁମାନଙ୍କ ବିଷୟରେ କିଛି କଥା କହିଦେବା, ତାଙ୍କର ସବୁ ଲୀଳା କିଛି କିଛି ବର୍ଣ୍ଣନା କରିବା। ତାପରେ ହନୁମାନଙ୍କ ସ୍ତୁତି କହିବା। କିଛି ଦିନ ଲାଗିବ ହନୁମାନ କଥା, ତେଣୁ ଆମର ସମୟ ହୋଇଯାଇଛି, ଆମର କଥାକୁ ବିଶ୍ରାମ ଦେବା। ଜୟ ମହାଭାଗବତ ହନୁମାନ ଯୁ କି, ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୁ କି, ଶ୍ରୀଲ ପ୍ରଭୁପାଦ ମହାରାଜ କି, ଶ୍ରୀଲ ଗୁରୁଦେବ କି, ସମ୍ୟକ ଗୌର ଭକ୍ତ କି, ଦାୟୀ ଗୌର ପ୍ରେମାନନ୍ଦୀ।